ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু যীশুখ্রীষ্ট বহুমূল্য নামের শুভেচ্ছা জনায়ে আজর এই পথ প্রদর্শিকা কার্যক্রমক আপনার স্বাগত জনায়ে ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆପଣଙ୍କର ପତ୍ର ମଧ୍ୟ ଆମର ହସ୍ତଗତ ହୋଇଅଛି। ଆପଣଙ୍କର ଅନୁରୋଧ ରକ୍ଷା କରି ଆମେ ଏକ ଉପାଦେୟ ପୁସ୍ତକ ଆପଣଙ୍କ ନିକଟକୁ ପଠାଇଛୁ, ତାହା ଅଧ୍ୟୟନ କରନ୍ତୁ। ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ତୁରନ୍ତ ଆମ ନିକଟକୁ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ, ସମୟ ପାଇଁ। ହଁ ପ୍ରଭୁ, ତୁମେ ଚାହୁଁନେ ଆମମାନେ ପାପରେ ବିନଷ୍ଟ ହେଉ। ତୁମେ ଆମମାନଙ୍କର ସୃଷ୍ଟିକର୍ତ୍ତା, ଆଉ ତୁମେ ଆମମାନଙ୍କର ଉଦ୍ଧାରକର୍ତ୍ତା। ତୁମେ ଆମମାନଙ୍କ ନିମନ୍ତେ ଆପଣାର ପବିତ୍ର ରକ୍ତ ଦାନ କରିଅଛ। ହଁ ପ୍ରଭୁ, ତୁମର ସେହି ପ୍ରେମର ବାସ୍ତବ ମହତ୍ତ୍ୱକୁ ବୁଝିବା ନିମନ୍ତେ ତୁମେ ଆମମାନଙ୍କୁ ସାହାଯ୍ୟ କର। ପ୍ରତ୍ୟେକ ଶ୍ରୋତାବନ୍ଧମାନଙ୍କୁ ତୁମେ ଆଶୀର୍ବାଦ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କ ସହିତ କଥା କୁହ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିୟ ପ୍ରଥମ ପର୍ବର 8 ପଦରୁ ଆରମ୍ଭ କରି 10 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍କରଣ କରାଇଦେବା ପାଇଁ ଚାହେଁ ଯେ ଗତ ପାଠରେ ଆମେ ଦେଖିଥିଲୁ ପୁତ୍ର ଈଶ୍ୱର ମଣ୍ଡଳୀ ନିମନ୍ତେ ମୂଲ୍ୟ ଦେଲେ, ଆଉ ତାହା ହେଉଛି ତାଙ୍କର ପବିତ୍ର ତଥା ବହୁମୂଲ୍ୟ ରକ୍ତ, ଯାହାକି ସେ ସମଗ୍ର ମାନବଜାତିର ପାପରୁ ଉଦ୍ଧାର ନିମନ୍ତେ ପ୍ରଦାନ କଲେ, ଓ ସେହି ରକ୍ତର ମୂଲ୍ୟ ଦ୍ୱାରା ସେ ମଣ୍ଡଳୀ ସ୍ଥାପନ କଲେ। ଆଜି ମଧ୍ୟ ଏହି ଅଂଶରେ ଆମେ ମଣ୍ଡଳୀ ତରଫରୁ ପୁତ୍ର ଈଶ୍ୱରଙ୍କର କାର୍ଯ୍ୟ ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ତେବେ ଏହି କାର୍ଯ୍ୟକୁ ଆମେ 3 ସ୍ତରରେ ବିଭକ୍ତ କରିପାରିବା। ପ୍ରଥମତଃ, ଖ୍ରୀଷ୍ଟ ତାହାଙ୍କର ବହୁମୂଲ୍ୟ ରକ୍ତ ଦ୍ୱାରା ଆମମାନଙ୍କୁ ଉଦ୍ଧାର କରିଅଛନ୍ତି। ଦ୍ୱିତୀୟରେ, ସେ ତାହାଙ୍କ ଇଚ୍ଛା ବା ଅଭିମତର ରହସ୍ୟକୁ ପ୍ରକାଶ କରିଅଛନ୍ତି, ଓ ତୃତୀୟରେ, ସେ ଉତ୍ତରାଧିକାର ସୂତ୍ରରେ ଆମମାନଙ୍କୁ ପୁରସ୍କାର ପ୍ରଦାନ କରନ୍ତି। ତେବେ ଆମେ ଏଥିପୂର୍ବରୁ ଗତ ପାଠରେ ସେହି ଉଦ୍ଧାରର ବିଷୟ ନେଇ ଆଲୋଚନା କରିସାରିଛୁ। ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ତାହାଙ୍କର ପବିତ୍ର ରକ୍ତ ଦେଇ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି, ପାପରୁ ଉଦ୍ଧାର କରି ପରିତ୍ରାଣ ସାଧନ କରିଅଛନ୍ତି। ସେ ଆମମାନଙ୍କୁ ସେହି ପବିତ୍ର ରକ୍ତ ମୂଲ୍ୟ ସ୍ୱରୂପେ ଦେଇ କ୍ରୟ କରିଅଛନ୍ତି, ଓ ଆମମାନଙ୍କୁ ତାହାଙ୍କ ନିମନ୍ତେ ବ୍ୟବହାର କରିବାକୁ ଚାହାନ୍ତି। ସେ ଆମମାନଙ୍କ ସହିତ ଏକ ନୂତନ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି, ଓ ତାହା ତାହାଙ୍କର ପ୍ରେମ ଦ୍ୱାରା। ସେ ମଧ୍ୟ ଚାହାନ୍ତି ଆମେ ଯେପରି ତାହାଙ୍କୁ ପ୍ରେମ କରୁ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ଯଦି ତୁମେମାନେ ମୋତେ ପ୍ରେମ କର, ତାହେଲେ ମୋହର ଆଜ୍ଞା ସବୁ ପାଳନ କରିବ। ସେ କହନ୍ତି ନାହିଁ, ଯେହେତୁ ମୁଁ ତୁମମାନଙ୍କ ନିମନ୍ତେ ମୃତ୍ୟୁଭୋଗ କରିଅଛି, ତେଣୁକରି ତୁମେମାନେ ମୋର ଆଜ୍ଞା ସବୁ ପାଳନ କରିବ। ମାତ୍ର ସେ କହନ୍ତି, ଯଦି ତୁମେମାନେ ମୋତେ ପ୍ରେମ କର, ତାହେଲେ ମୋହର ଆଜ୍ଞା ସବୁ ପାଳନ କରିବ। ଏହା ହିଁ ହେଉଛି ଏକ ପ୍ରେମର ସମ୍ପର୍କ। ପ୍ରିୟ ବନ୍ଧୁ, ଆଜି ଆପଣ ଯଦି ତାହାଙ୍କୁ ପ୍ରେମ କରନ୍ତି, ତାହେଲେ ସେ ଆପଣଙ୍କର ସେବା ଚାହାନ୍ତି। ମାତ୍ର ଯଦି ଆପଣ ତାହାଙ୍କୁ ପ୍ରେମ ନ କରନ୍ତି, ତାହେଲେ ଆପଣ ତାହାଙ୍କର ସେବା କରି ତାହାଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ସେ ଆମମାନଙ୍କୁ ପ୍ରଥମରେ ପ୍ରେମ କରିଥିବାରୁ ଆମେ ତାହାଙ୍କୁ ପ୍ରେମ କରିବା ଆବଶ୍ୟକ। ଯଦି ଆପଣ କହନ୍ତି ଯେ ଆପଣ ତାହାଙ୍କୁ ପ୍ରେମ କରନ୍ତି ନାହିଁ ବୋଲି, ତାହେଲେ ସେ ମଧ୍ୟ ଆପଣଙ୍କୁ ତାହାଙ୍କର ସେବା କରିବା ପାଇଁ କହନ୍ତି ନାହିଁ। ବର୍ତ୍ତମାନ ଆମେ ପୁତ୍ର ଈଶ୍ୱରଙ୍କର ମଣ୍ଡଳୀ ତରଫରୁ ଦ୍ୱିତୀୟ କାର୍ଯ୍ୟଟିକୁ ଲକ୍ଷ୍ୟ କରିବାକୁ ଯିବା। ତାହା ହେଉଛି, ଖ୍ରୀଷ୍ଟ ତାହାଙ୍କ ଅଭିମତର ରହସ୍ୟକୁ ପ୍ରକାଶ କଲେ। ଏଫେସିୟ ପ୍ରଥମ ପର୍ବର 8-10 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମ୍ଭମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। ପୂର୍ବରୁ ସଂକଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛାନୁସାରେ ସେ ଆମମାନଙ୍କୁ ଆପଣା ଇଚ୍ଛାର ନିଗୁଢ଼ତତ୍ୱ ଜ୍ଞାତ କରାଇଅଛନ୍ତି, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। ପବିତ୍ର ଧର୍ମଶାସ୍ତ୍ରରେ ରହସ୍ୟର ଅର୍ଥ ହେଉଛି, ଈଶ୍ୱର କିଛି ବିଷୟ ପ୍ରକାଶ କରୁଅଛନ୍ତି ଯାହାକି ସେହି ସମୟ ପର୍ଯ୍ୟନ୍ତ ସେ ତାହା ପ୍ରକାଶ କରିନଥିଲେ। 2 ବିଷୟ ଯାହାକି ନୂତନ ନିୟମର ରହସ୍ୟ ମଧ୍ୟରେ ବା ନିଗୁଢ଼ ତତ୍ତ୍ୱ ମଧ୍ୟରେ ସଦାସର୍ବଦା ପ୍ରବେଶ କରେ। ପ୍ରଥମତଃ, ଏହା ମନୁଷ୍ୟର ଜ୍ଞାନ ଦ୍ୱାରା ଅନୁସନ୍ଧାନ କରାଯାଇ ନପାରେ, କାରଣ ଏହା ସଦାସର୍ବଦା ଈଶ୍ୱରଙ୍କଠାରୁ ଭାବବାଣୀ ଆକାରରେ ଆସିଥାଏ। ଦ୍ୱିତୀୟତଃ, ଏହା ଠିକ୍ ସମୟରେ ପ୍ରକାଶିତ ହୋଇଅଛି, ମାତ୍ର ଗୋପନ ରଖାଯାଇ ନାହିଁ, ଓ ସମସ୍ତ ବିବରଣୀ ପ୍ରକାଶ ନ କରି ଘଟଣାକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ଅନେକ ବିଷୟ ପ୍ରକାଶିତ ହୋଇଅଛି। ତେଣୁ ପବିତ୍ର ଧର୍ମଶାସ୍ତ୍ରରେ ଗୁପ୍ତ ରହସ୍ୟର ଅର୍ଥ ନୁହେଁ କୌଣସି ଅଜଣା କାହାଣୀ ବା ଏପରି କୌଣସି ବିଷୟ ନାହିଁ ଯାହା ନିମନ୍ତେ ଆପଣ ଦ୍ୱନ୍ଦ୍ୱରେ ପଡ଼ନ୍ତି ବା ସନ୍ଦେହରେ ପଡ଼ନ୍ତି, ମାତ୍ର ଯାହା ଆପଣଙ୍କ ନିମନ୍ତେ ଅଜଣା ଓ ଆପଣଙ୍କ ଜ୍ଞାନର ପରିସରର ବାହାରେ, ତାହା ହିଁ ଈଶ୍ୱର ଆପଣଙ୍କ ନିକଟରେ ପ୍ରକାଶ କରନ୍ତି। ସ୍କୋଫିଲ୍ଡ ରେଫରେନ୍ସ ବାଇବଲ୍ ନୂତନ ନିୟମରେ 11 ଗୁପ୍ତ ରହସ୍ୟ ବିଷୟର ଏକ ତାଲିକା ପ୍ରଦାନ କରେ। ପ୍ରଥମତଃ ସ୍ୱର୍ଗ ରାଜ୍ୟର ଗୁପ୍ତ ରହସ୍ୟ, ଯାହାକି ମାଥ୍ୟୁ 13 3-50 ଉଲ୍ଲେଖ ହୋଇଅଛି। ଦ୍ୱିତୀୟରେ ଏହି ଯୁଗରେ ଇସ୍ରାଏଲ୍ର ଅନ୍ଧତାର ଗୁପ୍ତ ରହସ୍ୟ, ଯାହାକି ରୋମିଓ 11:25। ତୃତୀୟରେ ଏହି ଯୁଗର ଶେଷ ଭାଗରେ ଜୀବନ୍ତ ସାଧୁମାନଙ୍କର ଭାଷାନ୍ତରର ଗୁପ୍ତ ରହସ୍ୟ, ଯାହାକି 1 Cor 15:51। ପ୍ରଥମ ତିମଥି 4:13-17। ଚତୁର୍ଥରେ ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଏକ ଶରୀର ରୂପ ନୂତନ ନିୟମ ମଣ୍ଡଳୀର ଗୁପ୍ତ ରହସ୍ୟ, ଯାହାକି ଏଫିସି 3:12 ମଧ୍ୟରେ, ରୋମିଓ 16:25, ଏଫିସିଓ 6:19, କଲସିଓ 4:3। ପଞ୍ଚମରେ ଖ୍ରୀଷ୍ଟଙ୍କ କନ୍ୟା ରୂପେ ମଣ୍ଡଳୀର ଗୁପ୍ତ ରହସ୍ୟ, ଯାହାକି ଏଫିସିଓ 5:23-32। ଷଷ୍ଠରେ ଅନ୍ତର ମଧ୍ୟରେ ବାସ କରିବା ଖ୍ରୀଷ୍ଟଙ୍କର ଗୁପ୍ତ ରହସ୍ୟ, ଯାହାକି ଗାଲାତୀୟ 2:20, କଲସିଓ 1:26-27। ସପ୍ତମରେ ଈଶ୍ୱର ଏପରିକି ଖ୍ରୀଷ୍ଟଙ୍କର ଗୁପ୍ତ ରହସ୍ୟ, ଯାହାକି 1 Cor 2:7, କଲସିଓ 2:2-9 ଉଲ୍ଲେଖ ହୋଇଅଛି। ଅଷ୍ଟମରେ ଏକ ଉପାୟର ରହସ୍ୟ, ଯାହାଦ୍ୱାରା କି ମନୁଷ୍ୟ ପ୍ରତି ଈଶ୍ୱର ପରାୟଣତା ସୁରକ୍ଷିତ ହୋଇଅଛି, ଯାହାକି 1 Tim 3:16। ନବମରେ ଅପରାଧର ଗୁପ୍ତ ରହସ୍ୟ, ଯାହାକି 2 Thessalonians 2:7, ମାଥ୍ୟୁ 13:33 ଉଲ୍ଲେଖ ହୋଇଅଛି। ଦଶମରେ ସପ୍ତ ନକ୍ଷତ୍ରର ଗୁପ୍ତ ରହସ୍ୟ, ଯାହାକି 1 Cor 20:20 ଓ 11ରେ ବାବିଲୋନର ଗୁପ୍ତ ରହସ୍ୟ, ଯାହାକି 1 Cor 17:5-7 ଉଲ୍ଲେଖ ହୋଇଅଛି। କିନ୍ତୁ ଆପଣ ଜାଣନ୍ତି, ତଥାପି ଅନେକ ବିଷୟ ରହିଅଛି ଯାହାକି ଈଶ୍ୱର ଆମମାନଙ୍କ ନିକଟରେ ପ୍ରକାଶ କରିନାହାନ୍ତି, ମାତ୍ର ଦିନେ ସେ ଆମମାନଙ୍କୁ ସେହିସବୁ ଜଣାଇବେ। ତେବେ ସେହି ଗୁପ୍ତ ରହସ୍ୟ ହେଉଛି ଯେ କିଛି ବିଷୟ ଯାହାକି ଈଶ୍ୱର ପୂର୍ବରୁ ପ୍ରକାଶ କରିନାହାନ୍ତି, ମାତ୍ର ବର୍ତ୍ତମାନ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରନ୍ତି। ବର୍ତ୍ତମାନ ଏହି ପଦଗୁଡ଼ିକରେ ଆମେ କେତେକ ଚମତ୍କାର ନିଗୁଢ଼ ବିଷୟମାନ ଦେଖୁଅଛୁ, ଯାହାକି ସେହି ପୁରାତନ ନିୟମରେ ପ୍ରକାଶ କରାଯାଇ ନାହିଁ। ତାହେଲେ ତାହାଙ୍କ ଇଚ୍ଛାର ନିଗୁଢ଼ ତତ୍ତ୍ୱ କ'ଣ? ଏଫିସିଓ 1:8-9 ଏହିପରି ଲେଖା ଅଛି, ସେହି ଅନୁଗ୍ରହ ସେ ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ଦେଇ ଆମମାନଙ୍କ ପ୍ରତି ପ୍ରଚୁର କରିଅଛନ୍ତି। ପୂର୍ବରୁ ସଂକଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛା ଅନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୁଢ଼ତତ୍ୱ ଜ୍ଞାତ କରାଇଅଛନ୍ତି। ଦେଖନ୍ତୁ, 8 ଲେଖାଥିବା ସମସ୍ତ ପ୍ରକାର ଜ୍ଞାନ ଓ ବୁଦ୍ଧି ସହିତ 9 ଲେଖାଥିବା ଆପଣା ଇଚ୍ଛାର ନିଗୁଢ଼ତତ୍ୱର ସାମଞ୍ଜସ୍ୟତା ରହିଅଛି। ତେବେ ତାହାଙ୍କ ଇଚ୍ଛାର ନିଗୁଢ଼ତତ୍ୱ କ'ଣ? ପ୍ରଥମତଃ ଏହା କିଛି ବିଷୟ ଯାହାକି ଜ୍ଞାନ ଓ ବୁଦ୍ଧି ଅନୁଯାୟୀ ପ୍ରକାଶିତ ହୋଇଅଛି, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟରେ ବା ସୁଷମାଚାରରେ ଏତେ ଗଭୀର ତଥା ଈଶ୍ୱରଙ୍କ ଜ୍ଞାନର ବିଷୟ ସବୁ ରହିଅଛି, ଯାହାକି ଆପଣ ଓ ମୁଁ ଆମେ ନିଜ ଜ୍ଞାନରେ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ଏପରିକି ଅନେକ ସମୟରେ ଆମେ ନିଜ ଜ୍ଞାନରେ ଈଶ୍ୱରଙ୍କ ଅଭିମତ ତଥା ଯୋଜନାକୁ ବୁଝିବା ନିମନ୍ତେ ଚେଷ୍ଟା କରୁ, କିନ୍ତୁ ଆମେ ସମର୍ଥ ହୋଇପାରୁନା। ମାତ୍ର ଈଶ୍ୱର ଚାହାନ୍ତି ଆମେ ଯେପରି ତାହା ଜାଣୁ, କାରଣ ବର୍ତ୍ତମାନ ଏହି ନିଗୁଢ଼ ତତ୍ତ୍ୱକୁ ଆମମାନଙ୍କ ନିକଟରେ ପ୍ରକାଶ କରାଯାଇଅଛି। ଏଫିସିଓ 1:10 ଏହିପରି ଲେଖା ଅଛି, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକୀଭୂତ କରିବେ। ତେବେ ଏହି କାଳ ଶବ୍ଦଟି ନିଗୁଢ଼ ତତ୍ତ୍ୱ ପରି ଆଉ ଏକ ଶବ୍ଦ, ଏହାକୁ ବାରମ୍ବାର ଭୁଲ ବୁଝାଯାଏ, ଆଉ ଅନେକ ଲୋକ ଭାବନ୍ତି ଯେ ଏହା ହେଉଛି ଏକ ଖରାପ ଶବ୍ଦ, କିନ୍ତୁ ଏହା ହେଉଛି ଏକ ମହାନ ଶବ୍ଦ। ଏପରିକି କେତେକ ବାଇବଲ ଶିକ୍ଷକମାନେ ଏହି ଶବ୍ଦକୁ ବ୍ୟବହାର କରନ୍ତି ନାହିଁ, କାରଣ ଏହା ହେଉଛି ଏକ ଶବ୍ଦ ଯାହାକି ଘୃଣିତ ହୋଇଅଛି। ଆପଣ ଦେଖନ୍ତୁ, ବାଇବଲ ମଧ୍ୟରେ କେତେକ ଶବ୍ଦ ରହିଅଛି ଯାହାକୁ ଲୋକମାନେ ପସନ୍ଦ କରନ୍ତି ନାହିଁ, ସେଗୁଡ଼ିକ ହେଉଛି ରକ୍ତ, ଉଦ୍ଧାର ଓ କୃଶ। ପାଉଲ କହନ୍ତି କୃଶ ହେଉଛି ଏକ ବିଘ୍ନ, ମାତ୍ର ତାହା ଆମ୍ଭମାନଙ୍କୁ ଏହା ପ୍ରଚାର କରିବାରେ ବାଧା ଦେଇପାରିବ ନାହିଁ। ଈଶ୍ୱରଙ୍କ ବାକ୍ୟ କାଳ ବିଷୟ ନେଇ ଶିକ୍ଷା ଦିଏ, ତେଣୁ ଆମେ ସେହି ଶବ୍ଦକୁ ଉପେକ୍ଷା କରିବା ଉଚିତ ନୁହେଁ। ପ୍ରଥମେ ମୁଁ କହିରଖେ ଯେ କାଳ ସମୟର କିଛି ଅଂଶ ନୁହେଁ, ତାହା ହେଉଛି ଯେଉଁଠାରେ ଯୁଗ ଶବ୍ଦଠାରୁ କାଳ ଶବ୍ଦଟି ପାର୍ଥକ୍ୟତା ରକ୍ଷା କରେ। ଆମ୍ଭେମାନେ ଅନୁଗ୍ରହର ଯୁଗ ବିଷୟ ନେଇ ଶୁଣୁ, ତାହା ହେଉଛି ସମୟର ଏକ କିଛି ଅଂଶ, କିନ୍ତୁ କାଳ ଶବ୍ଦଟି ପୂରାପୂରି ଏକ ଭିନ୍ନ ଶବ୍ଦ, ଯାହାକି ଅନେକ ଭିନ୍ନ ଭିନ୍ନ ପ୍ରକାରେ ଅନୁବାଦ କରାଯାଏ। ଏହା ଏକ ତତ୍ତ୍ୱାବଧାରଣକୁ ବୁଝାଏ, ଏକ କ୍ରମକୁ ବୁଝାଏ, କିମ୍ବା ଏକ ପ୍ରଶାସନକୁ ବୁଝାଏ। ତେଣୁ ଏହା ହେଉଛି ଏକ କ୍ରମ ଅଥବା ଏକ ପଦ୍ଧତି ଯାହାକି କାର୍ଯ୍ୟକାରୀ ହୁଏ। ଏହା ହେଉଛି ବିଷୟ ସବୁ ସାଧନ କରିବାର ଏକ ପଥ। ଉଦାହରଣସ୍ୱରୂପ ଦେଖନ୍ତୁ, ବାଳିକାମାନେ ବିଦ୍ୟାଳୟରେ ଗୃହ ବିଜ୍ଞାନ ପ୍ରଭୃତି ଶିକ୍ଷା କରନ୍ତି, ପରିବାରକୁ କିପରି ଚଳାଇବାକୁ ହୁଏ ତାହା ସେମାନେ ଶିକ୍ଷା କରନ୍ତି। ଯେତେବେଳେ ଜଣେ ସ୍ତ୍ରୀ ନିଜର ଗୃହଟିଏ ବସାଏ, ସେତେବେଳେ ସେ ନିଜର ପସନ୍ଦ ଅନୁଯାୟୀ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରେ। ସେ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତିର ଏକ ତାଲିକା ବା କ୍ରମ ପ୍ରସ୍ତୁତ କରେ, ଆଉ ସେହି ପ୍ରକାରେ ସେ ନିଜର ପରିବାରକୁ ଚଳାଏ। ତେବେ ଏହି ପ୍ରସ୍ତୁତିକରଣରେ ଏକ ପରିବାରଠାରୁ ଅନ୍ୟ ଏକ ପରିବାର ମଧ୍ୟରେ ଭିନ୍ନତା ପରିଲକ୍ଷିତ ହୋଇପାରେ, କାରଣ ପ୍ରତ୍ୟେକ ନାରୀମାନଙ୍କର ପସନ୍ଦ ଓ ପ୍ରସ୍ତୁତି ସମାନ ପ୍ରକାରର ହୋଇନଥାଏ। ଆଜି ଯେଉଁ ପରିବାରରେ ପରିବା ତରକାରୀ ପ୍ରସ୍ତୁତ କରାଯାଇଥିବ, ଆଉ ଏକ ପରିବାରରେ ହୁଏତ ମାଛ ତରକାରୀ ପ୍ରସ୍ତୁତ କରାଯାଇଥିବ। ଆଉ ସେହି ପ୍ରକାରେ ଚଳାଇବା ନିମନ୍ତେ ପ୍ରତ୍ୟେକ ନାରୀମାନଙ୍କର ଅଧିକାର ଅଛି। ଆହୁରି ମଧ୍ୟ ଆମେ ମହାବିଦ୍ୟାଳୟରେ ରାଜନୈତିକ ବିଜ୍ଞାନ ମଧ୍ୟ ଅଧ୍ୟୟନ କରୁ, ଅନେକ ଛାତ୍ରମାନେ ତାହା ଶିକ୍ଷା କରନ୍ତି, ଓ ସରକାର କିପରି ଚଳାଇବାକୁ ହୁଏ ତାହା ଶିକ୍ଷା କରନ୍ତି। ଆଜି ଏହିପରି ଭାବେ ବିଭିନ୍ନ ଦେଶ ବିଭିନ୍ନ ପ୍ରକାରେ ନିଜର ଦେଶ ତଥା ସରକାରକୁ ପରିଚାଳନା କରନ୍ତି। ସମସ୍ତ ଦେଶ ସମାନ ଭାବରେ ପରିଚାଳନା କରନ୍ତି ନାହିଁ। ବିଭିନ୍ନ ଦେଶର ବିଭିନ୍ନ ପ୍ରକାର ପ୍ରଶାସନିକ ପଦ୍ଧତି ରହିଅଛି। ଏପରିକି ଦେଶଗୁଡ଼ିକ ଅଛନ୍ତି ଯେଉଁମାନଙ୍କର ଯାନବାହନ ଚଳାଚଳର ନିୟମ ଏକ ଦେଶଠାରୁ ଆଉ ଏକ ଦେଶର ଭିନ୍ନ ପ୍ରକାରର। ଇଂଲଣ୍ଡରେ ସେମାନେ ରାସ୍ତାର ବାମ ପାର୍ଶ୍ୱରେ ଗାଡ଼ି ଚଳାନ୍ତି, କାରଣ ଇଂଲଣ୍ଡରେ ଠିକ୍ ପାର୍ଶ୍ୱଟି ହେଉଛି ବାମ ପାର୍ଶ୍ୱ, ଯାହାକି ଆମେରିକାରେ ତହିଁର ବିପରୀତ। ତେବେ ଏକ କାଳ ଏକ ନିର୍ଦ୍ଦିଷ୍ଟ ସମୟର କିଛି ଅଂଶ ମଧ୍ୟରେ ଖାପ ଖାଇପାରିବ, କିନ୍ତୁ ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଈଶ୍ୱର ଯେପରି ଭାବେ ଯାହା କିଛି ପରିଚାଳିତ କରନ୍ତି ବା ସାଧନ କରନ୍ତି, ଏହା ତାହାକୁ ବୁଝାଏ। ଏହା ହେଉଛି ଏ ପ୍ରକାରେ ଈଶ୍ୱର କାର୍ଯ୍ୟ ସାଧନ କରନ୍ତି। ଏହା ଅତି ସୁସ୍ପଷ୍ଟ ଯେ ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଈଶ୍ୱରଙ୍କର ଯାହା ଯୋଜନା ରହିଅଛି, ତାହା ଆଦମଙ୍କ ନିମନ୍ତେ ରହିଥିବା ଯୋଜନାଠାରୁ ଭିନ୍ନ। ମୁଁ ଭାବେ ଏପରିକି ଯେଉଁମାନେ ଏହି କାଳ ଶବ୍ଦକୁ ପସନ୍ଦ କରନ୍ତି ନାହିଁ, ସେମାନେ ମଧ୍ୟ ବୁଝିପାରିଥିବେ ଯେ ଆଜିର ସବୁଠାରୁ ସୌନ୍ଦର୍ଯ୍ୟପୂର୍ଣ୍ଣ ଉଦ୍ୟାନ ଅପେକ୍ଷା ସେଦିନର ସେହି ଏଦନ ଉଦ୍ୟାନ ସମ୍ପୂର୍ଣ୍ଣ ଭିନ୍ନ ଥିଲା, କାରଣ ସେହି ଏଦନ ଉଦ୍ୟାନ ନିମନ୍ତେ ଈଶ୍ୱରଙ୍କର ଯୋଜନା ଓ ପ୍ରସ୍ତୁତି ଭିନ୍ନ ଥିଲା। ଆଉ ଈଶ୍ୱର ଆଜି ଆମମାନଙ୍କ ସହିତ ଯେଉଁପରି ବ୍ୟବହାର କରନ୍ତି, ଆଦମଙ୍କ ସହିତ ସେପରି କରିନଥିଲେ। ଆଦମଙ୍କ ସହିତ ତାହାଙ୍କର ବ୍ୟବହାର ଭିନ୍ନ ଧରଣର ଥିଲା। ବର୍ତ୍ତମାନ ମୁଁ ମାନେ ଯେ ଲୋକମାନେ ଯେତେବେଳେ ପ୍ରଥମେ ଦକ୍ଷିଣ କାଲିଫର୍ଣ୍ଣିଆକୁ ଗଲେ, ସେମାନେ ତାହାକୁ ଏଦନ ଉଦ୍ୟାନ ବୋଲି ଭାବିଲେ। ମୋର ଜଣେ ବନ୍ଧୁ ଯେତେବେଳେ ସେହି ସ୍ଥାନକୁ ଯାଇଥିଲେ, ସେ ମଧ୍ୟ ସେପରି ଭାବିଲେ, କିନ୍ତୁ ବର୍ତ୍ତମାନ ତାହା ଧୂଆଁ ଓ ଯାତାୟାତରେ ପରିପୂର୍ଣ୍ଣ। ବର୍ତ୍ତମାନ ଈଶ୍ୱର ଲୋକମାନଙ୍କୁ ଉଦ୍ଧାର କରିବା ନେଇ କେବଳ ଗୋଟିଏ ଉପାୟ ବ୍ୟତୀତ କେବେ ହେଲେ ଅନ୍ୟ ଉପାୟ ପ୍ରସ୍ତୁତ କରିନାହାନ୍ତି। ପ୍ରତ୍ୟେକ ବିଷୟ ପରିତାଣର ଗୋଟିଏ ପଦ୍ଧତି ଉପରେ ନିର୍ଭର କରେ, କିନ୍ତୁ ସେ ଯାହା ହେଉନା କାହିଁକି ପଦ୍ଧତିର ଅଧୀନରେ ସେହି ପ୍ରବେଶ ପଥ ଓ ମନୁଷ୍ୟ ଭିନ୍ନ ହୋଇଅଛି। ଉଦାହରଣ ସ୍ୱରୂପ ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ମେଷ ଉଚ୍ଛେର କଲେ, ଆଉ ଅବ୍ରାହମ ମଧ୍ୟ ସେପରି କଲେ। ପୁରାତନ ନିୟମର ଯାଜକମାନେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ମେଷଗୁଡ଼ିକୁ ଉତ୍ସର୍ଗ କଲେ। ଈଶ୍ୱର କହିଥିଲେ ଯେ ତାହା ଠିକ୍ ରାସ୍ତା ଥିଲା, କିନ୍ତୁ ମୁଁ ଭାବେ ନାହିଁ ଯେ ବର୍ତ୍ତମାନ ସେହିପରି ବଳିମାନ ଉତ୍ସର୍ଗ କରାଯାଉଅଛି ବୋଲି, କାରଣ ବର୍ତ୍ତମାନ ଖ୍ରୀଷ୍ଟ ବିଶ୍ୱାସୀମାନେ ଗୀର୍ଜାକୁ ଆସି ପଶୁବଳି ଉତ୍ସର୍ଗ କରୁନାହାନ୍ତି, କାରଣ ସେହି ପ୍ରକାରେ ଈଶ୍ୱର ଆଜି ଆମମାନଙ୍କୁ ତାହା କରିବା ନିମନ୍ତେ କୁହନ୍ତି ନାହିଁ, ମାତ୍ର ଆମ୍ଭମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କର ନିକଟବର୍ତ୍ତୀ ହେବାକୁ କହନ୍ତି। କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାପ ନିମନ୍ତେ ପ୍ରାୟଶ୍ଚିତ ବଳିସ୍ୱରୂପ ହେଲେ, ଯେପରି ସେ ଆମମାନଙ୍କୁ ଆମ୍ଭମାନଙ୍କ ପାପରୁ ଉଦ୍ଧାର କରି ମୁକ୍ତି ପ୍ରଦାନ କରନ୍ତି। ତେଣୁକରି ଆମ୍ଭେମାନେ ଏକ ଭିନ୍ନ ପ୍ରକାରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ, ଅର୍ଥାତ୍ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ। ସେଥିପାଇଁ ପ୍ରଭୁ ଯୀଶୁ କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ତେବେ ବର୍ତ୍ତମାନ ଆମେ ଆମର ମୂଳ ଆଲୋଚନା ମଧ୍ୟକୁ ଫେରିଆସିବା। ଦଶ ପଦରେ ଲେଖା ଅଛି, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପାନୁସାରେ। ତେବେ ସେହି କାଳର ପୂର୍ଣ୍ଣତା କ'ଣ? ମୁଁ ତହିଁର ସମସ୍ତ ବିଷୟକୁ ବିସ୍ତୃତ ଭାବେ ବର୍ଣ୍ଣନା କରିପାରିବି ନାହିଁ, ମାତ୍ର ମୁଁ ଏଠାରେ କହିବାକୁ ଚାହେଁ ଯେ ଈଶ୍ୱର ପ୍ରତ୍ୟେକ ବିଷୟକୁ ସେହି ସମୟ ମଧ୍ୟକୁ ଆଗେଇ ନିଅନ୍ତି ଯେତେବେଳେ ଖ୍ରୀଷ୍ଟ ସ୍ୱର୍ଗରେ ଓ ଏହି ପୃଥିବୀରେ ଥିବା ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ କରିବେ। ଏହା ହିଁ ହେଉଛି କାଳର ପୂର୍ଣ୍ଣତା, ଯେତେବେଳେ ପ୍ରତ୍ୟେକ ବିଷୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କର୍ତ୍ତୃତ୍ୱର ଅଧୀନସ୍ଥ ହେବ। ଏହା ମଧ୍ୟରେ ସେହି 1000 ବର୍ଷ ରାଜ୍ୟତ୍ୱର ସମୟ ଓ ତହିଁ ସଙ୍ଗେ ଶହ ଶହ ଶତାବ୍ଦୀର ସମୟ ମଧ୍ୟ ଅନ୍ତର୍ଭୁକ୍ତ। ସମସ୍ତ କିଛି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସେହି ସମୟ ଆଡ଼କୁ ଗତି କରୁଅଛି, ଯେତେବେଳେ ପ୍ରତ୍ୟେକ ଆଣ୍ଠୁ ନତ ହେବ ଓ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଏହା ହିଁ ହେଉଛି ସେହି ନିଗୁଢ଼ ତତ୍ତ୍ୱ ଯାହାକି ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି। ଲେଖା ଅଛି, ଯେପରି କାଳର ପୂର୍ଣ୍ଣତା ସମ୍ବନ୍ଧୀୟ ତାହାଙ୍କ ସଂକଳ୍ପାନୁସାରେ ସ୍ୱର୍ଗରେ କି ମର୍ତ୍ତ୍ୟରେ ଥିବା ସମସ୍ତ ବିଷୟ ସେ ଆପଣା ନିମନ୍ତେ ଖ୍ରୀଷ୍ଟଙ୍କଠାରେ ଏକଭୂତ କରିବେ। ଆମେ ଏହା ଖ୍ରୀଷ୍ଟଙ୍କ ବିଷୟରେ ଶିକ୍ଷା କରୁ, ଯାହାକି ଏବ୍ରି 2 ପର୍ବର 8 ପଦରେ ଲେଖା ଅଛି, ତୁମ୍ଭେ ତାହାର ପାଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ। ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁନାହୁଁ। ଏହା ଅତି ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଆମ୍ଭେମାନେ ଏପର୍ଯ୍ୟନ୍ତ ସେହି ସମୟ ମଧ୍ୟରେ ଆସି ପହଞ୍ଚି ନାହୁଁ। ଆଜି ଆମ୍ଭେମାନେ ଏକ ଭିନ୍ନ କାଳର ଅଧୀନରେ ଅଛୁ। ଆମ୍ଭେମାନେ ଏକ ଭିନ୍ନ ପଦ୍ଧତି ମଧ୍ୟରେ ବସବାସ କରୁଅଛୁ, ମାତ୍ର ଈଶ୍ୱର ଏହା ଆମମାନଙ୍କ ପ୍ରତି ପ୍ରକାଶ କରିଅଛନ୍ତି ଯାହାକି ଘଟିବାକୁ ଯାଉଅଛି। କିଛି ବିଷୟ ଯାହାକି ଅତୀତରେ ପ୍ରକାଶିତ ହୋଇନଥିଲା, ସ୍ୱର୍ଗ ଓ ମର୍ତ୍ତ୍ୟ ଆଜି ଏକ ସମାନ୍ତରାଳରେ ଗତି କରୁନାହାନ୍ତି। ଆଜି ଆମେମାନେ ଏହି ଜଗତରେ ସମସ୍ତ ପ୍ରକାରର ମନ୍ଦ ବିଷୟକୁ ଲକ୍ଷ୍ୟ କରୁ, ଓ ଜଗତ ଆଜି ଈଶ୍ୱରଙ୍କର ପ୍ରଶଂସା ନ କରି ବା ଖ୍ରୀଷ୍ଟଙ୍କୁ ଗ୍ରହଣ ନ କରି ଶୈତାନର ଜୟ ଜୟକାର କରେ। ଯେତେବେଳେ କି ସ୍ୱର୍ଗରେ ପ୍ରଭୁ ଯୀଶୁଙ୍କର ଜୟ ଜୟକାର ହୁଏ, ସେ ହେଉଛନ୍ତି ଶୈଳ, ସେ ହେଉଛନ୍ତି ସେହି ବହୁମୂଲ୍ୟ ପ୍ରସ୍ତର ଯାହାକି ଭିତ୍ତିମୂଳ ଆଉ ଯାହା ଉପରେ ଖ୍ରୀଷ୍ଟୀୟ ମଣ୍ଡଳୀ ଆଜି ଆଧାରିତ। ଆଉ ଦିନ ଆସୁଅଛି ଯେତେବେଳେ କି ସ୍ୱର୍ଗ ଓ ମର୍ତ୍ତ୍ୟ ଏକ ହେବ ଓ ସମସ୍ତ ବିଷୟ ଖ୍ରୀଷ୍ଟଙ୍କଠାରେ ଏକଭୂତ ହେବ। ପ୍ରିୟ ବନ୍ଧୁ, ସେହି ଗୌରବର ଦିନ ନିମନ୍ତେ ଆମେ କ'ଣ ପ୍ରସ୍ତୁତ ଜୀବନଯାପନ କରିପାରୁଛୁ କି? କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆଗମନ କରୁଅଛନ୍ତି ଏହି ଜଗତରେ ତାହାଙ୍କର ଶାନ୍ତି ରାଜ୍ୟ ସ୍ଥାପନ କରିବା ପାଇଁ। ଏହି ଜଗତରେ ସେ ରାଜତ୍ୱ କରିବେ, ଆଉ ତାହାଙ୍କ ରାଜତ୍ୱର ଶେଷ ହେବ ନାହିଁ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆଗମନ କଲେ ଆମମାନଙ୍କ ପରି ପାପୀମାନଙ୍କୁ ଉଦ୍ଧାର କରିବା ନିମନ୍ତେ, ଆପଣାର ପ୍ରାଣ ଦେବା ପାଇଁ, ଆଉ ସେ ତାହା ସାଧନ କଲେ। ସେ ଆମମାନଙ୍କ ପାଇଁ ଉଦ୍ଧାର ସାଧନ କଲେ, ଯେପରି ଆମମାନେ ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ, ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାରୀ ହେଉ। କିନ୍ତୁ ସେ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି ଏହି ଜଗତରେ ତାଙ୍କର ରାଜତ୍ୱ ବିସ୍ତାର କରିବା ପାଇଁ। ସେତେବେଳେ ଆଉ କୌଣସି ଅନୁଗ୍ରହର ବିଷୟ ନଥିବ, ମାତ୍ର ଏକ ଭୟଙ୍କର ବିଚାର ଅପେକ୍ଷା କରି ରହିଥିବ, ସେତେବେଳେ ଆଉ ସେ ଅନୁଗ୍ରହ କରିବେ ନାହିଁ। ମାତ୍ର ସେ ଆପଣଙ୍କର ବିଚାରଦଣ୍ଡ ନ୍ୟାୟଦଣ୍ଡ ହସ୍ତରେ ଧରି ଏ ଜଗତକୁ ଆଗମନ କରିବେ, ଏ ଜଗତରେ ବିଚାର କରିବା ପାଇଁ। ସେ ସମସ୍ତ ପ୍ରକାର ଅଧାର୍ମିକତାର ବିଷୟକୁ ଲୋପ କରିବେ, ଅଧାର୍ମିକମାନଙ୍କୁ ସେ ବିନାଶ କରିବେ, ମାତ୍ର ଧାର୍ମିକମାନଙ୍କୁ ସେ ରକ୍ଷା କରିବେ। ଆଜି ଆମମାନେ ଆମମାନଙ୍କ ଜୀବନକୁ ସମୀକ୍ଷା କରୁ ଯେ ଆମେ କ'ଣ ପ୍ରକୃତରେ ଧାର୍ମିକ, ଆଜି କ'ଣ ଆମମାନଙ୍କର ଧର୍ମକର୍ମ ତାହାଙ୍କ ନିକଟରେ ଗ୍ରହଣଯୋଗ୍ୟ, ନା ଆଜି ଆମେ ଏପର୍ଯ୍ୟନ୍ତ ପାପରେ ଲିପ୍ତ। ପ୍ରିୟ ବନ୍ଧୁ, ସୁଯୋଗ ସବୁବେଳେ ଆସେ ନାହିଁ। ଆଜି ଯଦି ପ୍ରଭୁ ତାହାଙ୍କର ବାକ୍ୟ ଶୁଣିବା ନିମନ୍ତେ ଆପଣଙ୍କୁ ସୁଯୋଗ ଦେଇଅଛନ୍ତି, ତାହେଲେ ଜାଣି ରଖନ୍ତୁ ସେ ଆପଣଙ୍କୁ ଉଦ୍ଧାର କରିବା ପାଇଁ ଚାହାନ୍ତି। ଏ ଜଗତରେ କେହି ନାହିଁ ଯିଏକି ଆମମାନଙ୍କୁ ଆମମାନଙ୍କର ପାପରୁ ଉଦ୍ଧାର କରି ଆମମାନଙ୍କୁ ସେହି ସ୍ୱର୍ଗରାଜ୍ୟର ଅଧିକାରୀ କରାଇପାରିବ, କେବଳ ମାତ୍ର ପ୍ରଭୁ ଶ୍ରୀକୃଷ୍ଣ, କାରଣ ସେ ଆମମାନଙ୍କ ନିମନ୍ତେ ନିଜର ପ୍ରାଣଦାନ କଲେ। ସେ ଆମମାନଙ୍କୁ ପ୍ରେମ କରୁଅଛନ୍ତି, ଆଉ ସେ ଆମମାନଙ୍କ ପାଇଁ ଆଜି ମଧ୍ୟ ଉଦ୍ଧାର କରିବା ପାଇଁ ଅପେକ୍ଷା କରି ବସିଅଛନ୍ତି। କିନ୍ତୁ ଆଜି କ'ଣ ଆମେ ତାହାଙ୍କ ଆଡ଼କୁ ଦୃଷ୍ଟି କରୁ କି? ଆଜି କ'ଣ ଆମେ ନିଜର ପାପର ଜୀବନକୁ ଦେଖିପାରୁ କି? ଆଜି କ'ଣ ଆମେ ଆମମାନଙ୍କର ପାପମୟ ଜୀବନ ନିମନ୍ତେ ଅନୁତପ୍ତ କି? ଅନେକ ଲୋକ ଅଛନ୍ତି ଯେଉଁମାନେ କି ନିଜର ପାପ ନିମନ୍ତେ ଅନୁତାପ କରନ୍ତି ନାହିଁ, ସେମାନେ ଆନନ୍ଦ କରନ୍ତି। ତେଣୁ ପ୍ରିୟ ବନ୍ଧୁ, ଏ ଜଗତରେ ଆମମାନେ ପାପ କରି ଅଧର୍ମରେ କାଳକ୍ଷେପଣ କରି କେବେ ହେଲେ ପବିତ୍ର ଈଶ୍ୱରଙ୍କର ସାନ୍ନିଧ୍ୟ ଲାଭ କରିପାରିବା ନାହିଁ, କାରଣ ଈଶ୍ୱର ହେଉଛନ୍ତି ପବିତ୍ର, ତାହାଙ୍କ ନିକଟରେ କୌଣସି ଅପବିତ୍ର ବିଷୟ ସ୍ଥାନ ପାଏ ନାହିଁ। ଆଉ ଯଦି ଆମମାନେ ଅପବିତ୍ର, ଆମମାନଙ୍କ ହୃଦୟ ଅପବିତ୍ର, ତାହେଲେ ଆମମାନେ କିପରି ଭାବେ ତାହାଙ୍କ ନିକଟରେ ସ୍ଥାନ ପାଇପାରିବା? ଏହି ଜଗତରେ ଆମମାନଙ୍କର ଜୀବନକାଳ ଅତି ସୀମିତ, କେଉଁ ମୁହୂର୍ତ୍ତରେ ଆମମାନଙ୍କ ପାଇଁ କ'ଣ ଘଟିବ ତାହା ମଧ୍ୟ ଆମେ ଜାଣୁନା। କିନ୍ତୁ ଈଶ୍ୱର ଏକ ମହତ୍ ଅଭିପ୍ରାୟ ନେଇ ଆମମାନଙ୍କୁ ଏ ଜଗତ ମଧ୍ୟ ରଖିଅଛନ୍ତି, ଆଉ ତାହା ହେଉଛି ଯେପରି ଆମମାନେ ତାହାଙ୍କର ଗୌରବ ଓ ମହିମା ପ୍ରକାଶ କରୁ। କିନ୍ତୁ କିପରି? ନିଜର କଳୁଷିତ ହୃଦୟରେ ନୁହେଁ, ନିଜର ଶୁଚି ହୃଦୟରେ, ଯେପରି ଆମମାନେ ତାହାଙ୍କର ପ୍ରଶଂସା ଗୌରବ କରୁ। ପ୍ରଭୁମାନଙ୍କୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ନିଜର ପାପମୟ ଜୀବନ ନିମନ୍ତେ ଅନୁତାପ କରି ପ୍ରଭୁଙ୍କ ନିକଟକୁ ଫେରିଆସୁ, ସେହି ପ୍ରଭୁ ଶ୍ରୀକୃଷ୍ଣଙ୍କଠାରେ ସ୍ୱୀକାର କରି ଉଦ୍ଧାର ପ୍ରାପ୍ତ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, ODRTTB@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ନମସ୍କାର।